ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ରାଜ୍ୟର ତିନି ନମ୍ଘର ଖେପ ନିର୍ବାଚନ ଲାଗି ଆଜ ଭୋଟ ହେବା। ଇ ଖେପେ ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ଭୁବନେଶ୍ୱର, ପୁରୀ ଲୋକସଭା ଆସନ ଆର୍ ତାର ଅଧୀନତେ ଥିବାର 42ଟା ବିଧାନସଭା ଆସନ ଲାଗି ଆଉ କିଛି ସମୟ ଅବଧିରୁ ଭୋଟ ମୂଲ ହେବା। ପୁଲିଂ କର୍ମଚାରୀମାନେ ମତଦାନ କେନ୍ଦ୍ରମାନଙ୍କେ ଭୋଟ ନେବାର ଲାଗି ପ୍ରସ୍ତୁତ ହୋଇକରି ଅଛନ୍। କେତେଟା ଜାଗା ନ ଉପରବେଳା 4 ବଜେ ତକ ଆଉ କେତେଟା ବୁଥ୍ ନ ସଞ୍ଜର 6 ବଜେ ତକ ଭୋଟ ହେବା। ଇଖେପର 6ଟା ଲୋକସଭା ଆସନ ଲାଗି ମୋଟ 64 ଜଣ ପ୍ରାର୍ଥୀ ଆର୍ ବିଧାନସଭା ଆସନ ଲାଗି 383 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍। ଇଖେପେ ମୋଟ 94,48,553 ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିଲାଗି 10,515 ପୋଲିଂ ବୁଥ୍ କରାଯାଇଛି। ଇଖେପର ଭୋଟ୍କେ ଶାନ୍ତିଶୃଙ୍ଖଳା ସହିତ ପରିଚାଳନା କରିବାର ଲାଗି ରାଜ୍ୟ ପୁଲିସ୍ ଆଉ ଅର୍ଦ୍ଧସାମରିକ ବାହିନୀ ମିଶିକରି ମୋଟ 35,000 ପୁଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍ ବୋଲି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍। ଦେଶର 6 ନମ୍ଘର ଖେପ ସାଧାରଣ ନିର୍ବାଚନ ଆଜି ସକାଳର 7 ବଜେନୁ ଓଡ଼ିଶା ସହିତ ବିହାର, ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଆଉ ଜାମ୍ମୁ କାଶ୍ମୀରର 58ଟା ଲୋକସଭା ଆସନ ଲାଗି ଭୋଟ୍ ନିଆଯିବା। ଇ ଖେପେ ମୋଟ 898 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। ବିଜେପିର ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ 29 ତାରିଖ ଦିନ ଓଡ଼ିଶା ଗସ୍ତି ଆସିକରି କେନ୍ଦ୍ରାପଡ଼ା ଆର୍ ବାଲେଶ୍ୱର ନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। ବିଜେପିର ବରିଷ୍ଠ ନେତା ଆଉ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବାକେଲ ଓଡ଼ିଶା ଆସିକରି ବାରିପଦା, ଚାନ୍ଦବାଲି, ପୁରୀ ଆର୍ ନିମାପଡ଼ା ନ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେଆଡ଼େ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆର୍ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏବାକେଲ ଆର୍ ଏବା ମଙ୍ଗଳବାର ଦିନ ଓଡ଼ିଶା ଗସ୍ତ ନ ଆସିବେ ବୋଲି ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏ ବଛରର ମେଟ୍ରିକ୍ ପରୀକ୍ଷା ଫଲ ଏବାକେଲ ସକାଳର 10:30 ବଜେ ପରୀକ୍ଷା ଫଲ ବାହାରବା। 11:30 ବଜେ ତକ ବୋର୍ଡର ୱେବ୍ସାଇଟ୍ www.bscodisha.ac.in ଥି ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଲ ଦେଖିପାରିବେ। ଯେନ୍ ଜାଗାର ଇଣ୍ଟରନେଟ୍ ସୁବିଧା ନାଇଥିବା ସେନ ଛାତ୍ରଛାତ୍ରୀମାନେ ଏସ୍ଏମ୍ଏସ୍ ଜରିଆ ରିଜଲ୍ଟ ପାଇପାରିବେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଲ ଏବାକେଲ ବାହାରବା। ପରିଷଦ କାର୍ଯ୍ୟକାଳୀନ ଏବାକେଲ ଉପରବେଳା 3 ବଜେ ପରୀକ୍ଷା ଫଲ ବାହାରବା ବୋଲି ପରିଷଦ ତରଫ କୁହାଯାଇଛି। ଛାତ୍ରଛାତ୍ରୀମାନେ www.orissaresults.nic.in ଲଗ୍ଇନ୍ କରିକି ପରୀକ୍ଷା ଫଲ ଦେଖିପାରିବେ। ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପ୍ରୋଗ୍ରାମ ସିଏମ୍ଆର୍ଆଇଏଫ୍ପି ଲାଗି 300 ଜଣ ଶିକ୍ଷାର୍ଥୀଙ୍କୁ ବଛାଯାଇଛି। ଏହି ଯୋଜନାଥି ବଛା ହୋଇଥିବାର ଶିକ୍ଷାର୍ଥୀମାନେ ରାଜ୍ୟର 15ଟା ସରକାରୀ ବିଶ୍ୱବିଦ୍ୟାଳୟର ବିଜ୍ଞାନ ଓ ହ୍ୟୁମାନିଟିଜ୍ର ମୋଟ 47ଟା ବିଷୟଟି ଗବେଷଣା କରିବେ। ପିଏଚ୍ଡି ପଞ୍ଜିକରଣ ଉତରୁ 4 ବର୍ଷ ଲାଗି ଏଥି ଗବେଷଣାର ସୁଯୋଗ ରହିବ। ରାଜ୍ୟ ସମବାୟ ବିଭାଗର ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ଗଲାକାଲି ଭୁବନେଶ୍ୱରଠାରେ ହୋଇଯାଇଛି। ବୈଠକଟି ବିଭାଗର ଭିନ୍ ଭିନ୍ ଯୋଜନାର ବାବଦେ ସମୀକ୍ଷା କରାଯାଇଥିଲା। ପ୍ରାଥମିକ ସେବା ସମବାୟ ସମିତି ପେକ୍ସାର ବୃହତ୍କାର ସେବା ସମବାୟ ସମିତି ଲେମ୍ସମାନଙ୍କର ଭିଭିଭୂମି ବିକାଶ ଲାଗି ବିଭାଗର ସଚିବ ବୈଠକଟି ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ହାତୀ ଗଣନା କାମ ଗଲାକାଲି ଶେଷ ହୋଇଛି। ରାଜ୍ୟର 51ଟା ଜଙ୍ଗଲ ଡିଭିଜନ ଭିତରୁ 46ଟା ଡିଭିଜନ ମାନେ ହାତୀ ଚଳପ୍ରଚଳ କରୁଥିବାର ଗଣନାରୁ ଜଣାପଡ଼ିଛି। ଗଲା ଶୁକ୍ରବାର ତକ 3 ଦିନ ଧରିକରି ଚାଲିଥିବାର ଏହି ଗଣନା ଅନୁସାରେ ଚନ୍ଦକା, ଡମ୍ପଡ଼ା, ହସ୍ତି ଅଭୟାରଣ୍ୟନ 45ଟା ହାତୀ ଅଛନ୍ ବୋଲି ଜଙ୍ଗଲ ବିଭାଗ ତରଫ ସୂଚନା ମିଳିଛି। ବଙ୍ଗୋପସାଗରନ ବନ୍ଦ ହେବାରକେ ଯାଉଥିବା ଘୂର୍ଣ୍ଣିବଲୟର ମୁକାବିଲା ଲାଗି ତିଆରି ବାବଦେ କ୍ୟାବିନେଟ୍ ସଚିବ ରାଜୀବ ଗୌୱାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ଏନ୍ସିଏମ୍ସିର ଗୋଟିଏ ବୈଠକ ଗଲାକାଲି ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପଶ୍ଚିମବଙ୍ଗନୁ କାନିଂନୁ 810 କିଲୋମିଟର ଦୂରେ କେନ୍ଦ୍ରୀୟ ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଲଘୁଚାପର ତିଥି ବାବଦେ ସୂଚନା ଦେଇଥିଲେ। ଆଜି ରାତି ତ ଘୂର୍ଣ୍ଣିବଳୟ ଉତରୁ ପୂର୍ବ ଦିଗ୍କେ ଗତି କରିକରି ସାମୁଦ୍ରିକ ଝଡ଼ଟି ପରିଣତ ହେବାର ଅନୁମାନ ରହିଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍। ସେଆଡ଼େ ବାତ୍ୟା ଲାଗି ଓଡ଼ିଶାର ଉତ୍ତର ଉପକୂଳ ଓଡ଼ିଶାର କେତେ ଜିଲ୍ଲାର ଜବର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫ କୁହାଯାଇଛି। ହେଲେ ଏବାକେଲ ସକାଳୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାର ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ତୟାରୀ ରହିବାର ଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ତରଫ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଅତିରିକ୍ତ ଦାୟିତ୍ୱ ନେଇଛନ୍। ସେ ଦାୟିତ୍ୱ ଗ୍ରହଣ କରିବାର ଆଗରୁ ଗଲାକାଲି ପୁରୀଠାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏଚ୍ନିଡ଼ ଆଞ୍ଚଳିକ ଖବରିଣ ଶେଷ ହେଲା। আরবেলার আঞ্চলিক খবর শুনিপারবে রাতে 7:02 বাজে। জুহার।